ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ଭିନ୍ନତାରେ ଏକତା ଭାରତର ଆତ୍ମା ଓ ଶକ୍ତି କହିଲେ ମୁଖ୍ୟମନ୍ତ୍ରୀ। ସୁଭଦ୍ରା ପୋର୍ଟାଲରେ ଆସନ୍ତାକାଲିଠାରୁ ଅନ୍ଲାଇନ୍ ଆବେଦନ ଗ୍ରହଣ କରାଯିବ। ଜମି କିସମ ପରିବର୍ତ୍ତନରେ କ୍ଷୁଦ୍ର, ଲଘୁ ଓ ମଧ୍ୟମ ଉଦ୍ୟୋଗୀଙ୍କ ପାଇଁ ଦେୟ ଓ ଭଡ଼ା ଛାଡ଼ କଲେ ରାଜ୍ୟ ସରକାର, ଏବଂ ଅନୁସନ୍ଧାନ କ୍ଷେତ୍ରରେ ଉତ୍କର୍ଷତା ପାଇଁ କେନ୍ଦ୍ରୀୟ ଗୃହମନ୍ତ୍ରୀ ଦକ୍ଷତା ପଦକ ଘୋଷିତ। ରାଜ୍ୟରୁ ତିନି ଜଣ ପୁଲିସ ଅଧିକାରୀ ମନୋନୀତ। ଏକତା, ଭାଇଚାରା ଏବଂ ଦେଶପ୍ରେମ ବିକଶିତ ଭାରତର ଶକ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ଠାରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ 150ତମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଆୟୋଜିତ ଏକତା ଦୌଡ଼କୁ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, ଭିନ୍ନତାରେ ଏକତା ଭାରତର ଆତ୍ମା ଓ ଶକ୍ତି, ଯାହା ଭାରତୀୟଙ୍କୁ ଏକଜୁଟ କରି ରଖିବା ସହ ଦେଶକୁ ଶକ୍ତିଶାଳୀ କରୁଛି। ସର୍ଦ୍ଦାର ପଟେଲଙ୍କ ଦୃଢ଼ ସଂକଳ୍ପ ଓ ଦୃଷ୍ଟିକୋଣ ବଳରେ ଆଜି ଅଖଣ୍ଡ ଭାରତର ସ୍ୱପ୍ନ ସମ୍ଭବ ହୋଇପାରିଛି ବୋଲି ଶ୍ରୀ ମାଝୀ କହିଛନ୍ତି। ଲୌହମାନବ ଭାରତରତ୍ନ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କର 150ତମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଭୁବନେଶ୍ୱରସ୍ଥିତ ରାଜଭବନର ଅଭିଷେକ ହଲ୍ଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ସର୍ଦ୍ଦାର ପଟେଲଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ। ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ୍ ଛକରୁ ରାଜମହଲ ଛକ ପର୍ଯ୍ୟନ୍ତ ସୁଭଦ୍ରା ଏକତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ପଦଯାତ୍ରାରେ ଯୋଗଦେଇ କହିଛନ୍ତି, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ରାଜ୍ୟ ଓ ଦେଶକୁ ଏକତାର ସୂତ୍ରରେ ବାନ୍ଧି ରଖିଥିଲେ। ସମସ୍ତେ ଏକତ୍ର ହୋଇ କାର୍ଯ୍ୟ କଲେ ଦେଶ ଶକ୍ତିଶାଳୀ ହୋଇପାରିବ ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି।
ଗୋଟିଏ ସୁଭଦ୍ରାର ଭଉଣୀମାନେ ଯଦି ଆମେ ଏକଜୁଟ ହବା, ଆମ ଏକତା ହିଁ ଆମ ବିକାଶ। ବିକଶିତ ଭାରତର, ବିକଶିତ ଓଡ଼ିଶାର ନାରୀ ଶକ୍ତି ଭାବେ ଆମେ ସମସ୍ତେ ଏକତ୍ରିତ ହେଇ ଆମ ପାଇଁ ହଉଥିବା ଅନ୍ୟାୟରେ, ଆମ ଅଧିକାର ପାଇଁ ଆମେ ସ୍ୱର ଉତ୍ତୋଳନ କରିବା। ମା ସୁଭଦ୍ରାଙ୍କର ଶକ୍ତି ଆମ ସହିତ ଅଛି। ବିକଶିତ ଓଡ଼ିଶାକୁ ବିକଶିତ ଭାରତ ଯାଏ ପହଞ୍ଚାଇବାର ଯୋଉ ଯାତ୍ରା ଅଛି, ସେଥିରେ ଆମେ ସମସ୍ତେ ସାମିଲ ହବା।
ଦେଶବ୍ୟାପୀ ଏକତା ପାଇଁ ଗଣଦୌଡ଼ ଅଭିଯାନ ରାଜ୍ୟର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇଯାଇଛି। ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ କାର୍ଯ୍ୟାଳୟ ପରିସରରେ ଶପଥପାଠ କାର୍ଯ୍ୟକ୍ରମ ସହ ଗଣଦୌଡ଼ ଅନୁଷ୍ଠିତ ହୋଇଥିଲା। ବିଧାୟକ ପ୍ରଶାନ୍ତ ଜଗଦେବ ଓ ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ଶର୍ମା ଏଥିରେ ଯୋଗ ଦେଇଥିଲେ। ପୂର୍ବତଟ ରେଳବାଇ ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହୋଇଯାଇଛି। ରେଳ ପ୍ରବନ୍ଧକ ଆଲୋକ ତ୍ରିପାଠୀ ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ରାଷ୍ଟ୍ରୀୟ ଏକତା ପାଇଁ ଶପଥପାଠ କରାଇଥିଲେ। କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ପୁଲିସ୍ ପ୍ରଶାସନ ପକ୍ଷରୁ ଏକତା ପାଇଁ ଗଣଦୌଡ଼ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ରଘୁରାମ ଆର୍ ଆୟର ଓ ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କାଟାରିଆ ଯୋଗ ଦେଇଥିଲେ। ଢେଙ୍କାନାଳଠାରେ ଆୟୋଜିତ କାର୍ଯ୍ୟକ୍ରମରେ ସାଂସଦ ରୁଦ୍ରନାରାୟଣ ପାଣି ଯୋଗଦେଇ କହିଛନ୍ତି, ଏକତା ହେଉଛି ଆମର ଶକ୍ତି ଓ ଅସ୍ତିତ୍ୱ। ଆମେ ସମସ୍ତେ ଏକତ୍ରିତ ହେଲେ କୌଣସି ଶକ୍ତି ଆମ ପଥରୋଧ କରିପାରିବ ନାହିଁ। ଏହି ଅବସରରେ ଶ୍ରୀ ପାଣି ଶହୀଦ ବାଜି ରାଉତଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ସମ୍ବଲପୁର ଜିଲ୍ଲାସ୍ତରୀୟ ଏକତା ଗଣଦୌଡ଼ ସିଏସ୍ବି ଜିଲ୍ଲା ସ୍କୁଲରୁ ଗୋଲ ବଜାର ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବନ୍ଦର, ବିଭାଗୀୟ ଅଧିକାରୀ, ଛାତ୍ରଛାତ୍ରୀ ଓ ସାଧାରଣ ଜନତା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସମ୍ବଲପୁର ରେଳମଣ୍ଡଳ ପକ୍ଷରୁ ମଧ୍ୟ ଏହି ଦିବସ ପାଳିତ ହୋଇଯାଇଛି। ରେଳ ଷ୍ଟାଡିୟମ୍ଠାରେ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ମଣ୍ଡଳ ପ୍ରବନ୍ଧକ ସୁବାସ ଚନ୍ଦ୍ର ଚୌଧୁରୀ ରାଷ୍ଟ୍ରୀୟ ଏକତା ବଜାୟ ରଖିବା ପାଇଁ ଶପଥପାଠ କରାଇଥିଲେ। ବୌଦ୍ଧ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ରାଷ୍ଟ୍ରୀୟ ଏକତା, ଅଖଣ୍ଡତା ଏବଂ ସୁରକ୍ଷା ବଜାୟ ରଖିବାକୁ ଶପଥପାଠ କରାଇଥିଲେ। ବରଗଡ଼ ଜିଲ୍ଲାର ସମସ୍ତ କାର୍ଯ୍ୟାଳୟରେ ରାଷ୍ଟ୍ରୀୟ ଏକତାର ଶପଥପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିସହିତ ଜିଲ୍ଲାପାଳ ଆଦିତ୍ୟ ଗୋୟଲ ସ୍ଥାନୀୟ ଲିଙ୍ଗୁ ମିଶ୍ର ମିନି ଷ୍ଟାଡିୟମ୍ରେ ଏକତା ଦୌଡ଼ର ଶୁଭାରମ୍ଭ କରିଥିଲେ। କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ସର୍ଦ୍ଦାର ପଟେଲଙ୍କ ଜୟନ୍ତୀ ଅବସରରେ ଏକ ବଡ଼ଧରଣର ଗଣଦୌଡ଼ର ଆୟୋଜନ କରାଯାଇଥିଲା। ସରକାରୀ ଓ ପୁଲିସ୍ କର୍ମଚାରୀଙ୍କ ସମେତ ବିଭିନ୍ନ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ଏଥିରେ ଭାଗ ନେଇଥିଲେ। କୋରାପୁଟ ଷ୍ଟାଡିୟମ୍ରୁ ଆରମ୍ଭ ହୋଇ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ଏକତା ଦୌଡ଼ର ଆୟୋଜନ କରାଯାଇଥିଲା। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସିବେ। ଶ୍ରୀ ବୈଷ୍ଣବ ଭୁବନେଶ୍ୱରର ଇନ୍ଫୋଭାଲିଠାରେ ଅର୍ଦ୍ଧ ପରିବାହୀ ନିର୍ମାଣ ୟୁନିଟ୍ର ଭୂମିପୂଜନ ସମାରୋହରେ ଯୋଗଦେବେ। ଏହାସହ ଲୋକସେବା ଭବନରେ ରାଜ୍ୟରେ ରେଳ ଭିଭିଭୂମି ଉନ୍ନତି ପାଇଁ ରେଳ ମନ୍ତ୍ରଣାଳୟ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ କାର୍ଯ୍ୟକ୍ରମ ରହିଛି। ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ଚାଲିଥିବା ପୁନଃ ବିକାଶ ଆଧୁନିକୀକରଣ କାର୍ଯ୍ୟ ସମୀକ୍ଷା କରିବା ପାଇଁ ଶ୍ରୀ ବୈଷ୍ଣବ ଭୁବନେଶ୍ୱର ରେଳ ଷ୍ଟେସନ ପରିଦର୍ଶନ କରିବେ। କେନ୍ଦ୍ରମନ୍ତ୍ରୀଙ୍କର ଏହି ଗସ୍ତ ଓଡ଼ିଶାରେ ଭିଭିଭୂମି ଅଭିବୃଦ୍ଧି, ଶିଳ୍ପ ବିକାଶକୁ ପ୍ରୋହାହନ ଏବଂ ଯାତ୍ରୀ ସୁବିଧାକୁ ଆହୁରି ତ୍ୱରାନ୍ୱିତ କରିବ ବୋଲି ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି। ସୁଭଦ୍ରା ପୋର୍ଟାଲରେ ଆସନ୍ତାକାଲିଠାରୁ ଅନ୍ଲାଇନ୍ ଆବେଦନ କରିହେବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା କହିଛନ୍ତି। ଯେଉଁମାନେ 20 ବର୍ଷ ପୂରଣ କରିଥିବେ ସେମାନେ ନୂଆକରି ଯୋଜନାରେ ଆବେଦନ କରିପାରିବେ। ଯେଉଁ ଅଞ୍ଚଳରେ ନିର୍ବାଚନ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି ସେହି ଅଞ୍ଚଳ ଛାଡ଼ି ଅନ୍ୟ ସମସ୍ତେ ଏହି ଯୋଜନା ନିମନ୍ତେ ଆବେଦନ କରିପାରିବେ ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି। କ୍ଷୁଦ୍ର, ଲଘୁ ଓ ମଧ୍ୟମ ଉଦ୍ୟୋଗ ପାଇଁ ଆଉ ଜମି କିସମ ପରିବର୍ତ୍ତନ ସମୟରେ ଦେୟ ଏବଂ ଭଡ଼ା ଦେବାକୁ ପଡ଼ିବ ନାହିଁ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ପୂର୍ବରୁ କିସମ ପରିବର୍ତ୍ତନ ପାଇଁ ଜମି ବେଞ୍ଚମାର୍କର 1% ଦେୟ ଓ ଭଡ଼ା ଦେବାକୁ ପଡ଼ୁଥିଲା। କେନ୍ଦ୍ର ପୋର୍ଟାଲରେ ଥିବା ସହ ଜିଲ୍ଲା କମିଟିର ଅନୁମୋଦିତ ହୋଇଥିଲେ ଏହି ସୁବିଧା ମିଳିବ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି।
ଯେଉଁମାନେ ଛୋଟ ମଧ୍ୟମ ଏବଂ କ୍ଷୁଦ୍ର ଉଦ୍ୟୋଗୀମାନେ ଓଡ଼ିଶାରେ ବାହାରୁଛନ୍ତି ନିଜସ୍ୱ ଉଦ୍ୟମ କରିବା ପାଇଁ, ଷ୍ଟାର୍ଟଅପ୍ ଓଡ଼ିଶା, ଷ୍ଟାର୍ଟଅପ୍ ଇଣ୍ଡିଆ କଥା ଆସୁଛି ଏବଂ ଆତ୍ମନିର୍ଭର ଭାରତ କଥା ଆସୁଛି, ତାକୁ ପ୍ରୋତ୍ସାହିତ କରିବା ପାଇଁ ରାଜସ୍ୱ ବିଭାଗର ଯେଉଁ ଜମି ଉପରେ ତାଙ୍କର ପ୍ରକଳ୍ପ ଅଛି କିମ୍ବା ଯେଉଁ ଜମି ସେମାନେ ପ୍ରକଳ୍ପ ପାଇଁ ଧାରଣ କରିଛନ୍ତି ତାର କିସମ ଯାହା ବି ଥାଉ ତାକୁ ଆଉ କିସମ ଅନୁକୂଳ କିସମକୁ ପରିବର୍ତ୍ତନ କରିବାର ଆବଶ୍ୟକତା ନାହିଁ। କିସମ ପରିବର୍ତ୍ତନ ସମୟରେ ଯେଉଁ କିଛି ଖର୍ଚ୍ଚ ଲାଗୁଥିଲା ସେ ଖର୍ଚ୍ଚ ମଧ୍ୟ ଆଉ ତାଙ୍କୁ ଦେବାକୁ ପଡ଼ିବ ନାହିଁ।
ସଂରକ୍ଷିତ ଅଞ୍ଚଳ, ପ୍ରତିରକ୍ଷା, ପ୍ରତ୍ନତାତ୍ତ୍ୱିକ ଜମି ପାଇଁ ଏହି ସୁବିଧା ଉପଲବ୍ଧ ହେବ ନାହିଁ। ଉଦ୍ୟୋଗୀମାନେ ଲକ୍ଷ୍ୟରୁ ବିଚ୍ୟୁତ ହେଲେ ଜମି ଫେରସ୍ତ କରାଯିବ ବୋଲି ଶ୍ରୀ ପୂଜାରୀ କହିଛନ୍ତି। ନୂଆପଡ଼ା ବିଧାନସଭା ଉପନିର୍ବାଚନ ଆଉ 11 ଦିନ ରହିଛି। 3 ପ୍ରମୁଖ ରାଜନୈତିକ ଦଳ ବିଜେପି, ବିଜେଡି ଓ କଂଗ୍ରେସର ଷ୍ଟାର୍ ପ୍ରଚାରକମାନେ ଭୋଟରମାନଙ୍କୁ ସେମାନଙ୍କ ସପକ୍ଷରେ ମତଦାନ କରିବା ପାଇଁ ଆଜି ସଭାସମିତି ଓ ର୍ୟାଲି କରୁଛନ୍ତି। ମନ୍ତ୍ରୀ ରବିନାରାୟଣ ନାୟକ ବଞ୍ଜାରୀ ମଣ୍ଡଳରେ ଦଳୀୟ ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ପ୍ରଚାର କରିଛନ୍ତି। ମହିଳା କଂଗ୍ରେସ ରାଜ୍ୟ ସଭାନେତ୍ରୀ ମୀନାକ୍ଷୀ ବାହିନୀପତି ନୂଆପଡ଼ା ବ୍ଲକ ଜିଲ୍ଲା ପରିଷଦ ଜୋନ୍ ନମ୍ଘର 7 ପ୍ରାର୍ଥୀ ଘାସିରାମ ମାଝୀଙ୍କ ସହିତ ପ୍ରଚାର କରିଛନ୍ତି। ବିଜେଡିର ବରିଷ୍ଠ ନେତାମାନେ ମଧ୍ୟ ଦଳୀୟ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ସପକ୍ଷରେ ପ୍ରଚାର କରିଥିବା ଆମ ସମ୍ଭାଦଦାତା ଜଣାଇଛନ୍ତି। ହସ୍ତତନ୍ତ ହସ୍ତଶିଳ୍ପ ଆମ ସାଂସ୍କୃତିକ ଐତିହ୍ୟର ବାର୍ତ୍ତାବହ ବୋଲି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କହିଛନ୍ତି। କେନ୍ଦ୍ର ସରକାରଙ୍କ ବୟନଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ ଭୁବନେଶ୍ୱରଠାରେ ଆୟୋଜିତ 2-ଦିନିଆ ଜାତୀୟ ହସ୍ତତନ୍ତ ଓ ହସ୍ତଶିଳ୍ପ ସମ୍ମିଳନୀର ଉଦ୍ଘାଟନ କରି ଶ୍ରୀ ଆହୁଜା କହିଛନ୍ତି, ହସ୍ତତନ୍ତ ହସ୍ତଶିଳ୍ପ ସଂରକ୍ଷଣ ସହ ବୁଣାକାର ଓ କାରିଗରଙ୍କ ଆର୍ଥିକ ସମୃଦ୍ଧି ପାଇଁ ବଜାର ସଂଯୋଗ ଓ ସହଯୋଗର ଆବଶ୍ୟକତା ରହିଛି। କାର୍ଯ୍ୟକ୍ରମରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଅଧିକାରୀମାନେ ଅଂଶଗ୍ରହଣ କରିଛନ୍ତି। କେନ୍ଦ୍ର ସରକାର କାର୍ଯ୍ୟରେ ଉତ୍କର୍ଷତା, ଅନୁସନ୍ଧାନରେ ଉତ୍କୃଷ୍ଟ ସେବା, ଅସାଧାରଣ ପ୍ରଦର୍ଶନ, ଅଦମ୍ୟ ଏବଂ ସାହସୀ ଗୁଇନ୍ଦା ସେବା, ଫରେନ୍ସିକ୍ ବିଜ୍ଞାନ କ୍ଷେତ୍ରରେ ଉତ୍କୃଷ୍ଟ କାର୍ଯ୍ୟ ଦକ୍ଷତା ପାଇଁ 1466 ଜଣ ପୁଲିସ୍ ସୁରକ୍ଷା ବଳ କର୍ମୀଙ୍କୁ କେନ୍ଦ୍ରୀୟ ଗୃହମନ୍ତ୍ରୀ ଦକ୍ଷତା ପଦକରେ ସମ୍ମାନିତ କରିବା ପାଇଁ ଆଜି ଘୋଷଣା କରିଛନ୍ତି। ତଦନ୍ତରେ ଉତ୍କର୍ଷତା ପାଇଁ ଓଡ଼ିଶାର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଅନିଲ୍ କୁମାର ଦାସ, ଇନ୍ସପେକ୍ଟର ହିମାଂଶୁ ଭୂଷଣ ସ୍ୱାଇଁ ଓ ଧବଳେଶ୍ୱର ସାହୁଙ୍କୁ ମନୋନୀତ କରାଯାଇଛି। ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ପ୍ରତିବର୍ଷ ଆଜିର ଦିନରେ ଏହି ପଦକ ଘୋଷଣା କରାଯାଇଥାଏ। ଐତିହାସିକ ବାଲିଯାତ୍ରା କଟକ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ ଆଜି ଭୁବନେଶ୍ୱର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ନିମନ୍ତ୍ରଣ ପତ୍ର ପ୍ରଦାନ କରିଛନ୍ତି। ଚଳିତ ବର୍ଷ ଉପର ଓ ତଳ ପଡ଼ିଆରେ ବାଲିଯାତ୍ରାର ଆୟୋଜନ କରାଯାଉଛି। ବାଲିଯାତ୍ରା ପଡ଼ିଆକୁ ଆସନ୍ତାକାଲିଠାରୁ 15 ପର୍ଯ୍ୟନ୍ତ ନୋ ଡ୍ରୋନ୍ ଜୋନ୍ ଭାବେ ଜିଲ୍ଲା ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି। ଏହା ଆସନ୍ତା ମାସ 5 କାର୍ତ୍ତିକ ପୂର୍ଣ୍ଣିମାରୁ ଆରମ୍ଭ ହୋଇ 12 ପର୍ଯ୍ୟନ୍ତ ଚାଲିବ ବୋଲି ନିଷ୍ପତ୍ତି ହୋଇଛି। ଲଗାଣ ବର୍ଷା ଯୋଗୁଁ ଭୂସ୍କଳନ ଘଟି ଗତମାସ 16 ବନ୍ଦ ଥିବା କନ୍ଧମାଳ ଜିଲ୍ଲାର କଳିଙ୍ଗା ଘାଟି 45 ପରେ ଆଜି ଖୋଲିଛି। ଆଜି ଅପରାହ୍ନରେ 2-ଚକିଆ ଓ 4-ଚକିଆ ହାଲୁକା ଯାନ ଏହି ରାସ୍ତାରେ ଯିବା ଆସିବା ଆରମ୍ଭ କରିଛି। ଯାଜପୁର ଜିଲ୍ଲା ବ୍ୟାସନଗର ମା' ଶ୍ୟାମାକାଳୀଙ୍କ ଭସାଣ ଯାତ୍ରା ମହାସମାରୋହରେ ଚାଲିଛି। ସହରର 18 ମଣ୍ଡପରେ ପୂଜା ପାଉଥିବା ମା'ଙ୍କର ମୃଣ୍ମୟ ମୂର୍ତ୍ତିଗୁଡ଼ିକ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲା। ମୁଖ୍ୟ ସମ୍ବାଦ ପୁଣି ଥରେ। ଭିନ୍ନତାରେ ଏକତା, ଭାରତର ଆତ୍ମା ଓ ଶକ୍ତି କହିଲେ ମୁଖ୍ୟମନ୍ତ୍ରୀ ସୁଭଦ୍ରା ପୋର୍ଟାଲରେ ଆସନ୍ତାକାଲିଠାରୁ ଅନ୍ଲାଇନ୍ ଆବେଦନ ଗ୍ରହଣ କରାଯିବ। ଜମି କିସମ ପରିବର୍ତ୍ତନରେ କ୍ଷୁଦ୍ର, ଲଘୁ ଓ ମଧ୍ୟମ ଉଦ୍ୟୋଗୀଙ୍କ ପାଇଁ ଦେୟ ଭଡ଼ା ଛାଡ଼ କଲେ ରାଜ୍ୟ ସରକାର ଏବଂ ଅନୁସନ୍ଧାନ କ୍ଷେତ୍ରରେ ଉତ୍କର୍ଷତା ପାଇଁ କେନ୍ଦ୍ରୀୟ ଗୃହମନ୍ତ୍ରୀ ଦକ୍ଷତା ପଦକ ଘୋଷିତ। ରାଜ୍ୟରୁ ତିନି ଜଣ ପୁଲିସ୍ ଅଧିକାରୀ ମନୋନୀତ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।